ପ୍ରଥମ ସାମୁଏଲ ଅଧ୍ୟାୟ ବାଇଶ। ଏହେତୁ ଦାଉଦ ସେଠାରୁ ପ୍ରସ୍ଥାନ କରି ଅଦୁଲମ ଗୁମ୍ଫାକୁ ପଳାଇଲେ, ପୁଣି ତାଙ୍କର ଭ୍ରାତୃଗଣ ଓ ତାଙ୍କର ପିତୃଗୃହସ୍ଥ ସମସ୍ତେ ତାହା ଶୁଣନ୍ତେ ସେମାନେ ସେଠାକୁ ତାଙ୍କ କତିକି ଗଲେ। ଆଉ ପ୍ରତ୍ୟେକ କ୍ଲିଷ୍ଟ ଓ ପ୍ରତ୍ୟେକ ଋଣଗ୍ରସ୍ତ ଓ ପ୍ରତ୍ୟେକ ତିକ୍ତମନା ଲୋକ ତାଙ୍କ ନିକଟରେ ଏକତ୍ର ହେଲେ, ତହିଁରେ ସେ ସେମାନଙ୍କର ସେନାପତି ହେଲେ। ଏହି ରୂପେ ଉଣାଧିକ ଚାରିଶ ଲୋକ ତାଙ୍କର ସଙ୍ଗୀ ହେଲେ। ଏ ଉତ୍ତାରେ ଦାଉଦ ସେଠାରୁ ମୋୟାବ ଦେଶସ୍ଥ ମିସ୍ପିକି ଗଲେ। ପୁଣି ସେ ମୋୟାବର ରାଜାକୁ କହିଲେ, ମୁଁ ବିନୟ କରୁଅଛି, ପରମେଶ୍ୱର ମୋ ପ୍ରତି କ'ଣ କରିବେ ତାହା ମୁଁ ଜାଣିବା ପର୍ଯ୍ୟନ୍ତ ମୋର ପିତାମାତାଙ୍କୁ ତୁମ୍ଭମାନଙ୍କ ମଧ୍ୟରେ ଆସି ରହିବାକୁ ଦିଅ। ତହୁ ସେମାନଙ୍କୁ ମୋୟାବ ରାଜାର ସାକ୍ଷାତକୁ ଆଣିଲେ। ତହିଁରେ ଦାଉଦ ଦୁର୍ଗମ ସ୍ଥାନରେ ରହିବା ସମୟଯାକ ସେମାନେ ସେହି ରାଜା ସହିତ ବାସ କଲେ। ଏଥିମଧ୍ୟରେ ଭବିଷ୍ୟତ ବକ୍ତା ଗାଦ ଦାଉଦଙ୍କୁ କହିଲା, ଏହି ଦୁର୍ଗମ ସ୍ଥାନରେ ନ ରୁହ, ପ୍ରସ୍ଥାନ କରି ଜିହୁଦା ଦେଶକୁ ଯାଅ। ତେବେ ଦାଉଦ ପ୍ରସ୍ଥାନ କରି ହେରତ ବଣରେ ଉପସ୍ଥିତ ହେଲେ। ଅନନ୍ତର ସାଉଲ ଶୁଣିଲେ ଯେ ଦାଉଦ ଓ ତାଙ୍କର ସଙ୍ଗୀ ଲୋକମାନଙ୍କର ସନ୍ଧାନ ମିଳିଅଛି। ଏହି ସମୟରେ ସାଉଲ ନିଜ ହସ୍ତରେ ବର୍ଷା ଧରି ଗିବ୍ୟାସ୍ଥିତ ରାମାରେ ଝାଉଁ ଗଛ ତଳେ ବସିଥିଲେ ଓ ତାଙ୍କର ଚାରିଆଡ଼େ ତାଙ୍କର ଦାସ ସମସ୍ତେ ଠିଆ ହୋଇଥିଲେ। ତହିଁରେ ସାଉଲ ଚାରିଆଡ଼େ ଠିଆ ହୋଇଥିବା ଆପଣ ଦାସମାନଙ୍କୁ କହିଲେ, ହେ ବିନ୍ୟାମିନୀୟ ଲୋକମାନେ, ଶୁଣ, ଯିଶୀର ପୁତ୍ର କ'ଣ ତୁମ୍ଭମାନଙ୍କ ପ୍ରତିଜଣକୁ କ୍ଷେତ୍ର ଓ ଦ୍ରାକ୍ଷାକ୍ଷେତ୍ର ଦେବ? ସେ କ'ଣ ତୁମ୍ଭ ସମସ୍ତଙ୍କୁ ସହସ୍ରପତି ଓ ଶତପତି କରିବ? ଏଥିପାଇଁ କ'ଣ ତୁମ୍ଭେ ସମସ୍ତେ ମୋର ବିରୁଦ୍ଧରେ କୁମନ୍ତ୍ରଣା କରୁଅଛ? ଆଉ ମୋର ପୁତ୍ର ଯିଶୀର ପୁତ୍ର ସଙ୍ଗେ ନିୟମ କଲାବେଳେ କେହି ମୋର କର୍ଣ୍ଣଗୋଚର କଲ ନାହିଁ, ଓ ତୁମ୍ଭମାନଙ୍କର କେହି ମୋ ପାଇଁ ଚିନ୍ତିତ ହେଲ ନାହିଁ, କିଏ ବା ଆଜିର ପରି ମୋର ପ୍ରତିକୂଳରେ ଛକି ବସିବା ପାଇଁ ମୋର ପୁତ୍ର ଯେ ମୋର ଦାସକୁ ମତାଇ ଅଛି, ଏହା କେହି ମୋର କର୍ଣ୍ଣଗୋଚର କଲ ନାହିଁ? ତେବେ ସାଉଲଙ୍କର ଦାସମାନଙ୍କ ନିକଟରେ ଠିଆ ହୋଇଥିବା ଇଦୋମୀୟ ଦୋଏଗ ଉତ୍ତର ଦେଇ କହିଲା, ମୁଁ ଯିଶୀର ପୁତ୍ରକୁ ନୋବରେ ଅହିଟୁବ୍ର ପୁତ୍ର ଅହିମେଲକ ନିକଟକୁ ଯିବାର ଦେଖିଥିଲି। ପୁଣି ଅହିମେଲକ ତାହା ପାଇଁ ସଦାପ୍ରଭୁଙ୍କ ନିକଟରେ ପଚାରିଲା ଓ ତାହାକୁ ଖାଦ୍ୟଦ୍ରବ୍ୟ ଓ ପଲେଷ୍ଟିୟ ଗଲିଆତ୍ର ଖଡ଼ଗ ଦେଲା। ତହୁ ରାଜା ଅହିଟୁବ୍ର ପୁତ୍ର ଅହିମେଲକ ଯାଜକକୁ ଓ ନବନିବାସୀ ତାହାର ପିତୃବଂଶୀୟ ସମସ୍ତ ଯାଜକଙ୍କୁ ଡାକିବା ପାଇଁ ଲୋକ ପଠାଇଲେ। ତହିଁରେ ସେ ସମସ୍ତେ ରାଜାଙ୍କ ନିକଟକୁ ଆସିଲେ। ଏଥିରେ ସାଉଲ କହିଲେ, ହେ ଅହିଟୁବ୍ର ପୁତ୍ର, ତୁମ୍ଭେ ଶୁଣ। ସେ ଉତ୍ତର କଲା, ହେ ମୋହର ପ୍ରଭୋ, ମୁଁ ଏଠାରେ ଅଛି। ପୁଣି ସାଉଲ ତାହାକୁ କହିଲେ, ତୁମ୍ଭେ ଓ ଯିଶୀର ପୁତ୍ର କାହିଁକି ମୋ ବିରୁଦ୍ଧରେ କୁମନ୍ତ୍ରଣା କରିଅଛ? ଆଜିର ପରି ଯିଶୀର ପୁତ୍ର ମୋ ବିରୁଦ୍ଧରେ ଉଠି ଛକି ବସିବା ପାଇଁ ତୁମ୍ଭେ ତ ତାହାକୁ ରୋଟି ଓ ଖଡ଼ଗ ଦେଇଅଛ ଓ ସଦାପ୍ରଭୁଙ୍କ ନିକଟରେ ତାହା ପାଇଁ ପଚାରିଅଛ? ଏଥିରେ ଅହିମେଲକ ରାଜାଙ୍କୁ ଉତ୍ତର ଦେଇ କହିଲା, ଆପଣଙ୍କ ସମସ୍ତ ଦାସ ମଧ୍ୟରେ ଦାଉଦ ପରି କିଏ ବିଶ୍ୱାସ୍ୟ? ସେ ତ ମହାରାଜାଙ୍କର ଜୁଆଇଁ ଓ ଆପଣଙ୍କର ସଭାସଦ ଓ ଆପଣଙ୍କ ଗୃହରେ ସମ୍ଭ୍ରାନ୍ତ। ମୁଁ କ'ଣ ପରମେଶ୍ୱରଙ୍କ ନିକଟରେ ତାହା ଲାଗି ପଚାରକୁ ଆଜି ଆରମ୍ଭ କଲି? ତାହା ମୋଠୁ ଦୂର ହେଉ। ମହାରାଜ, ଆପଣଙ୍କର ଏହି ଦାସକୁ ବା ମୋର ସମସ୍ତ ପିତୃଗୃହକୁ କୌଣସି ଦୋଷ ନ ଦେଉନ୍ତୁ, କାରଣ ଆପଣଙ୍କ ଦାସ ଏସବୁ ବିଷୟରେ ଅଳ୍ପ କି ବହୁତ କିଛି ଜାଣେ ନାହିଁ। ଏଥିରେ ରାଜା କହିଲେ, ହେ ଅହିମେଲକ, ତୁମ୍ଭେ ଓ ତୁମ୍ଭ ପିତୃଗୃହ ସମସ୍ତେ ନିଶ୍ଚୟ ମରିବ। ତେଣୁ ରାଜା ଆପଣ ଚତୁର୍ଦ୍ଦିଗରେ ଠିଆ ହୋଇଥିବା ଧାଉଡ଼ିଆମାନଙ୍କୁ କହିଲେ, ତୁମେମାନେ ଫେରି ସଦାପ୍ରଭୁଙ୍କ ଯାଜକମାନଙ୍କୁ ବଧ କର, କାରଣ ଦାଉଦ ପକ୍ଷରେ ସେମାନଙ୍କର ମଧ୍ୟ ହସ୍ତ ଅଛି, ଆଉ ସେମାନେ ଦାଉଦର ପଳାଇବା କଥା ଜାଣିଲେ ହେଁ ତାହା ମୋର କର୍ଣ୍ଣଗୋଚର କଲେ ନାହିଁ। ମାତ୍ର ରାଜାଙ୍କର ଦାସମାନେ ସଦାପ୍ରଭୁଙ୍କ ଯାଜକମାନଙ୍କୁ ଆକ୍ରମଣ କରିବା ପାଇଁ ହସ୍ତ ବଢ଼ାଇବାକୁ ଅସମତ ହେଲେ। ଏଣୁ ରାଜା ଦୋଏଗକୁ କହିଲେ, ତୁମ୍ଭେ ଫେରି ଏହି ଯାଜକମାନଙ୍କୁ ଆକ୍ରମଣ କର। ତହିଁରେ ଇଦୋମୀୟ ଦୋଏଗ ଫେରି ଯାଜକମାନଙ୍କୁ ଆକ୍ରମଣ କଲା ଓ ସେହିଦିନ ସେ ଶୁକ୍ଳ ଏଫତ୍ ପରିଧାନ କରି 85 ଜଣଙ୍କୁ ବଧ କଲା। ପୁଣି ସେ ଯାଜକମାନଙ୍କର ନୋବ ନଗରକୁ ଖଡ଼ଗଧାରରେ ଆଘାତ କଲା। ସେ ଖଡ଼ଗଧାରରେ ପୁରୁଷ ଓ ସ୍ତ୍ରୀ, ବାଳକ ଓ ସ୍ତନ୍ୟପାୟୀ ଶିଶୁ ଉଭୟଙ୍କୁ, ପୁଣି ଗୋରୁ ଓ ଗର୍ଦ୍ଧବ ଓ ମେଷାଦି ଆଘାତ କଲା। ସେହି ସମୟରେ ଅହିଟୁବ୍ର ପୁତ୍ର ଅହିମେଲକର ପୁତ୍ରମାନଙ୍କ ମଧ୍ୟରୁ ଅବିଆଥ୍ର ନାମରେ ଜଣେ ରକ୍ଷା ପାଇ ଦାଉଦଙ୍କ ଆଡ଼କୁ ପଳାଇଲା। ପୁଣି ଅବିଆଥର ଦାଉଦଙ୍କୁ ଜଣାଇଲା ଯେ ସାଉଲ ସଦାପ୍ରଭୁଙ୍କ ଯାଜକମାନଙ୍କୁ ବଧ କରିଅଛି। ତେଣୁ ଦାଉଦ ଅବିଆଥରକୁ କହିଲେ, ଇଦୋମୀୟ ଦୋଏଗ ସେଠାରେ ଥିବାବେଳେ ମୁଁ ସେହିଦିନ ଜାଣିଲି ଯେ ସେ ନିଶ୍ଚୟ ସାଉଲଙ୍କୁ ଜଣାଇବ, ମୁଁ ତୁମ ପିତୃଗୃହସ୍ଥ ସମସ୍ତ ପ୍ରାଣୀଙ୍କର ମୃତ୍ୟୁ ଘଟାଇଅଛି, ତୁମ୍ଭେ ମୋ ସଙ୍ଗେ ରୁହ, ଭୟ ନ କର, କାରଣ ଯେ ମୋର ପ୍ରାଣ ଚାହେଁ ସେ ତୁମ୍ଭ ପ୍ରାଣ ଚାହେଁ, ମାତ୍ର ମୋ ସଙ୍ଗେ ତୁମ୍ଭେ ସୁରକ୍ଷିତ ହେବ।